विश्वाधारं गगनसदृशं मेघवर्णं शुभांगं लक्ष्मी वंदे विष्णु भवभयहरं सर्वलोकैकनाथं
ज्वाला रोज
ତନେ ଏତେ ପୁଣ୍ୟ ମିଳିଥାଏଟି ଚିତ୍ରଗୁପ୍ତ ପାରନ୍ତିନି ପୋଥିରେ ଲେଖି ବରୁଥିନି ବ୍ରତ କଲେ ସେ ପୁଣ୍ୟ ମିଳେ ସୁଖ ଶାନ୍ତି ଆନନ୍ଦରେ ପ୍ରାଣ ଉଛୁଳେ ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ ଗଲେ ବଖାଣି କେମିତି କରିବ ଏହି ବ୍ରତ ଯେ ପୁଣି ବୈଶାଖ କୃଷ୍ଣ ପକ୍ଷ ଦଶମୀ ଦିନ ବରୁଥିନି ବ୍ରତ ଅଧିବାସ ଯେ ଜାଣ ଏକ ଭକ୍ତ ଶାକାହାର କରି ଭୋଜନ ଆହା କରି ଭୋଜନ ଖାଦ୍ୟ ଖାଇବା ଡାଲି ଶାଗ ଛୁଇଁବ ନାହିଁ କଂସା ବାସନରେ ଖାଦ୍ୟ ଖାଇବ ନାହିଁ ମହୁ ଚଣା ପରାନ୍ନରେ ଦେବନି ଧ୍ୟାନ ମୈଥୁନ ବର୍ଜନ ପରା ନିଶ୍ଚୟ ଜାଣ ଏକାଦଶୀ ପ୍ରଭାତେ ନିତ୍ୟ କର୍ମ ସାରି ଆରମ୍ଭିବ ପୂଜା ବିଧି ଭକତି ଭରି ଉପବାସ ଉଜାଗରେ ହରି ସ୍ମରଣ ଆହା ହରି ସ୍ମରଣ କ୍ରୀଡ଼ା କୌତୁକ ପ୍ରତି ଦେବନି ମନ କ୍ରୀଡ଼ା କୌତୁକ ପ୍ରତି ଦେବନି ମନ ପରହିଂସା ପର ଚର୍ଚ୍ଚା କରିବ ଅଶାନ୍ତି ପାରେ ନାହିଁ ଛୁଇଁ ଶାନ୍ତି ମୁକତିର ପଥ ହୁଏ ଉନ୍ମୁକ୍ତ ଦୂର ହୋଇଯାଏ ସବୁ ଦୁଃଖ ଦୂରିତ ପ୍ରଭୁଙ୍କ ପଦ ପଦ୍ମରେ ସ୍ଥାନ ମିଳଇ ଆହା ସ୍ଥାନ ମିଳଇ ପୁନର୍ଜନ୍ମ ଆଉ ଜମା ହୋଇ ନାହିଁ ପୁନର୍ଜନ୍ମ ଆଉ ଜମା ଯୁଧିଷ୍ଠିର ଶୁଣି ଏହି ଅମୃତ ବାଣୀ କହିଲେ ହୋଇଲି ଧନ୍ୟ ହେ ନୀଳମଣି ବରୁଥିନି ଏକାଦଶୀ ମାହାତ୍ମ୍ୟ କଥା ମହାପୁଣ୍ୟ ଅରଜନ୍ତି ଶୁଣି ଯେ ଶ୍ରୋତା ପବିତ୍ର ଏକାଦଶୀ ଦିନ ମହାନ ଶ୍ରୀକ୍ଷେତ୍ରରେ ଲୀଳା ଲାଗେ ସେ ସାରା ଦିନ ଭକତେ ଆସନ୍ତି ଦିଅ ଦର୍ଶନ ପାଇଁ ବ୍ରତ ରଖିଥାନ୍ତି ମହାପ୍ରଭୁଙ୍କୁ ଧ୍ୟାଇ ମଧ୍ୟାହ୍ନରେ ଧୂପ ଯେବେ ସରିଯାଏଟି ଯେବେ ସରିଯାଏଟି ବେଢା ପରିକ୍ରମା ପାଇଁ ପ୍ରଭୁ ଯାଆନ୍ତି ବେଢା ପରିକ୍ରମା ଘଣ୍ଟ ଘଣ୍ଟା କାହାଳିତ ଉଛୁଳୁଥାନ୍ତି ଉର୍ଦ୍ଧ बाहु होई भक्त नाचु जे थांती प्रभुंकर एकादशी लीला को देखी धन्य होई जाए आमो